ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଜବର ଖରାକେ ନଜରଥି ରଖିକିରି ରାଇଜେ ସ୍କୁଲ ସମୟକେ ବଦଲାଯାଇଛେ। ସକାଳର 6:30 ବଜେନୁ 10:30 ବଜେ ତକ୍ ସ୍କୁଲ୍ ନ ପାଠପଢ଼ା ହେବା। ସବୁ ସରକାରୀ ଆଉ ସରକାରୀ ଅନୁଦାନ ପାଉଥିବା ସ୍କୁଲ୍ ସହିତ ଘରୋଇ ସ୍କୁଲ୍ମାନଙ୍କର ଲାଗି ଏ ନିର୍ଦ୍ଦେଶ ଲାଗୁ କରାଯାଇଛେ। ଇ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛେ। ଖାଲି ଇ ବଛର ନାଇଁ, ଏତ୍କେ ଫି ବଛର April 2 ତାରିଖନୁ ସକାଳ ପଢ଼ା ହେବା ବୋଲି ଚିଠିଥି କୁହାଯାଇଛେ। ରାଇଜେ ଏଲ୍ପିଜି ଆଉ ପେଟ୍ରୋଲିୟମ୍ ଜାତ ଦରବର ଯୋଗାଣ ସୁନିଶ୍ଚିତ କରବାର୍କେ ଭୁବନେଶ୍ୱରନ ଗଲାକେଲ୍ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛେ। ଏ ବୈଠକଥି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇକରି କହିଛନ୍, ଏଛେନ୍ ପରିସ୍ଥିତିଥି ଗ୍ୟାସ୍ କଳାବଜାରୀମାନଙ୍କର ବିରୋଧଥି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛେ। ଗ୍ୟାସ୍ ଯୋଗାଣ ଅନିୟମିତତାକେ ରୋକବାର୍ ଲାଗି ବାୟୋମେଟ୍ରିକ୍ ବ୍ୟବସ୍ଥାକେ କଡ଼ାକଡ଼ି କରବାର୍କେ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛେ। ଯେନ୍ମାନେ ପିଏନ୍ଜି ସଂଯୋଗ ପାଇବେ ସେମାନଙ୍କୁ ଏଲ୍ପିଜି ସଂଯୋଗ କରଣ ବାବଦ କରବାର୍କେ କୁହାଯାଇଛେ। ଏ ବୈଠକଟି ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂଙ୍କ ସହିତ ଭିନ୍ ଭିନ୍ ତେଲ ଆର୍ ଗ୍ୟାସ୍ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନଗଣନା କାମଥି ନିୟୋଜିତ ଥିବାର ଅଧିକାରୀ ଆର୍ କର୍ମଚାରୀମାନଙ୍କର ବଦଲି ନାଇଁ କରବାର୍କେ ରାଜ୍ୟ ସରକାରଙ୍କ ତରଫୁ ସବୁ ବିଭାଗ, ଜିଲ୍ଲା ପ୍ରଶାସନ ଆର୍ ନଗର ନିଗମମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛେ। ସବୁ ଜିଲ୍ଲା ଆଉ ନଗର ନିଗମର ମୁଖ୍ୟ ଜନଗଣନା ଅଧିକାରୀମାନେ ଜନଗଣନା କର୍ମଚାରୀମାନଙ୍କ ପ୍ରଶିକ୍ଷଣକେ ଧାରି ସମୟ ଭିତରେ ଶେଷ କରିବେ। ଜନଗଣନା କାମଥି ନିୟୋଜିତ ହୋଇଥିବାର ମାଷ୍ଟର ଟ୍ରେନର ଆର୍ ଫିଲ୍ଡ ଟ୍ରେନରମାନଙ୍କୁ ଜନଗଣନା କାମ ଶେଷ ହେବାର ତକ୍ 2027 ମାର୍ଚ୍ଚ ମାସ ତକ୍ ବଦଲି ନାଇଁ କରାଯାଏ ବୋଲି ନିର୍ଦ୍ଦେଶନାମାଥି କୁହାଯାଇଛି। ଆଜି ହେଉଛି ଗୁଡ୍ ଫ୍ରାଇଡେ। ପ୍ରଭୁ ଯୀଶୁଙ୍କର କୃଷବିଦ୍ଧ ଦିନକେ ସୋର୍ କରିକିରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆଜି ଶୁଭ ଶୁକ୍ରବାର ମନାଉଛନ୍। ଶୁଭ ଶୁକ୍ରବାର ପୁରାତନ ଯୁଗନୁ ଧାର୍ମିକ ଆର୍ ପବିତ୍ର ବାର୍ତ୍ତା ବୋଲି କୁହାଯାଇଛି। ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୋଟିଏ ବାର୍ତ୍ତାଥି ଗୁଡ୍ ଫ୍ରାଇଡେ ପ୍ରଭୁ ଯୀଶୁଙ୍କର ବଳିଦାନର ସ୍ମାରକୀ ବହନ କର୍ସି ଆର୍ ମାନବ ଜାତିକେ ପ୍ରେମ, ତ୍ୟାଗ, ଭାତୃତ୍ୱ ଆଉ କ୍ଷମାର ବାର୍ତ୍ତା ପ୍ରଦାନ କର୍ସି ବୋଲି କହିଛନ୍। ସେ କହିଛନ୍ ଯେ ଏ ଦିନ ପ୍ରଭୁ ଯୀଶୁଙ୍କର କୃଷବିଦ୍ଧ ହେବାର ପବିତ୍ର ସ୍ମାରକୀ ଦିବସ, ଯାହାଙ୍କର ଜୀବନ ମାନବ ସମାଜକେ ଦୁଃଖନୁ ମୁକ୍ତି ଦେବାର୍ଥି ସମର୍ପିତ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ଆଜିର ଦିନ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ଲାଗି ଗୋଟିଏ ପବିତ୍ର ଦିନ ହେ। ମାନବ ସମାଜର କଲ୍ୟାଣ ଲାଗି ଯୀଶୁଖ୍ରୀଷ୍ଟଙ୍କର ସବୁନୁ ବଡ଼ ତ୍ୟାଗକେ ଆଧାର କରିକି ଗୋଟିଏ ଆଦର୍ଶ ସମାଜ ଗଠନ ଦିଗେ ସଭ୍ୟେ ସଂକଳ୍ପବଦ୍ଧ ହୋଇକରି କାମ କରବାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଜନବିଶ୍ୱାସ ସଂଶୋଧନ ବିଲ୍ 2026 ଲୋକସଭା ଆଉ ରାଜ୍ୟସଭାଥି ପାରିତ ହୋଇଛି। ଇଟା ଦେଶେ ବ୍ୟବସାୟ କରବାର୍ଥି ସହଜ ଆଉ ଜୀବନଧାରଣର ସୁଗମତାକେ ଆର୍ ବଢ଼ାବା ବୋଲି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେ। ଛୋଟମୋଟ ଅପରାଧକେ ଅପରାଧ ଶ୍ରେଣୀନୁ ହଟେଇକରି ଆଉ ଆଘନୁ ରହିଥିବାର ଆଇନଗତ ବ୍ୟବସ୍ଥାକେ ଯୁକ୍ତିଯୁକ୍ତ କରିକିରି ବ୍ୟକ୍ତି ଆଉ ବ୍ୟବସାୟ ଉପରେ ବୋଝ କମାବାରଟା ଏ ବିଲ୍ର ଉଦ୍ଦେଶ୍ୟ। 23 ମନ୍ତ୍ରଣାଳୟ ତରଫୁ ପରିଚାଳିତ 79 କେନ୍ଦ୍ରୀୟ ଆଇନର 784 ବ୍ୟବସ୍ଥାକେ ଏ ବିଲ୍ଥି ସଂଶୋଧନ କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଭ ରାଇଜେ ସାଧନା ହପ୍ତାର ଶୁଭାରମ୍ଭ କରିଛନ୍। ଏ ହପ୍ତାଥି ସରକାରୀ ଅଧିକାରୀ ଆର୍ କର୍ମଚାରୀମାନଙ୍କର ଦକ୍ଷତା ବଢ଼ାବାର୍ ଲାଗି ମିଶନ କର୍ମଯୋଗୀ ଅଧୀନଥି ଅନ୍ଲାଇନ୍ ତାଲିମ ଦିଆଯିବା। ଚୁକ୍ତିଭିତ୍ତିକ ଭାବେ କାମ କରୁଥିବାର ସବୁ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯିବାର ଲାଗି ଗଣଶିକ୍ଷା ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ସବୁ ସ୍କିମାଟିକ୍ ଶିକ୍ଷକ ଲେଭେଲ୍ ଭି ଏ ସହକାରୀ ଶିକ୍ଷକ ଭାବେ ମାନ୍ୟତା ପାଇବେ। ସେମାନଙ୍କୁ ଇ ବର୍ଗ ଅନୁସାରେ ସବୁ ସରକାରୀ ସୁବିଧା ଦିଆଯିବା ବୋଲି ବିଜ୍ଞପ୍ତି କୁହାଯାଇଛି। 2023-24 ବର୍ଷରେ ନିଯୁକ୍ତି ପାଇଥିବାର ଇ ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏଟା ହେବାନୁ ରାଜ୍ୟର 13,000 ଏତ୍କା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଲାଭ ପାଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଗଲା 20 ଦିନ ସବୁ ସ୍କିମାଟିକ୍ ଶିକ୍ଷକମାନଙ୍କୁ ନିୟମିତ କରାଗଲା ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଶ୍ରୀକ୍ଷେତ୍ର ପୁରୀନ ଚାଲିଥିବାର ସାହିଜାତଥି ଆଜ ଲଙ୍କାପୋଡ଼ା ନୀତି ହେବା। ପରମ୍ପରା ଅନୁସାରେ ଦୋଳମଣ୍ଡପ ସାହି ତରଫୁ ଏ ନୀତି କରାଯିବାର୍କେ ଜଗନ୍ନାଥ ବଲ୍ଲଭ ମଠ ପରିସରନ ଖାସ୍ ନୀତି କରାଯିବା। ଦୋଳମଣ୍ଡପ ସାହି ତରଫୁ ରାବଣ ମେଢ଼ ବାହାରବାର ସହିତ ସାହି ପରିକ୍ରମା କରିସାରିକରି ଇ ବିଶେଷ ଲଙ୍କାପୋଡ଼ା ନୀତି ଡେରି ରାତ ତକ୍ ଶେଷ ହେବା। ଇନ ଜଣାଇ ଦିଆଯାଇପାରେ ଯେ ଗଲା ରାମନବମୀ ଦିନ ସାହିଜାତ ମୂଲ ହୋଇଥିବାର ବେଲ୍କେ ରାମ ଅଭିଷେକ ତିଥି ତକ୍ ଚାଲ୍ବା। କାଲବୈଶାଖୀର ପ୍ରଭାବଥି ରାଜ୍ୟର ବଡ଼ଭାଗୀ ଜାଗାନ ଧୁକା ଗଡ଼ିଆର ବର୍ଷାପାଗ ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ବଲାଙ୍ଗୀର, ବରଗଡ଼, କଲାହାଣ୍ଡି, ନୂଆପଡ଼ା ସହିତ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ଧୁକାଗଡ଼ି ଆର୍ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।